ନମସ୍କାର, ମୁଁ ଜୟନ୍ତୀ ପଣ୍ଡା, ୱାର୍ଡ ନମ୍ବର 22 ଭରତପୁର କହୁଛି। ଆମର ସିଫାର ଟିମ୍ ଏବଂ ମମତା ମ୍ୟାମଙ୍କ ଦ୍ୱାରା ଭରତପୁରର ସୁକାନ୍ତି ଦିଦି ଏବଂ ଜୟନ୍ତୀ ପଣ୍ଡାଙ୍କ ମାଧ୍ୟମରେ ଭରତପୁରରେ 500ରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତି ଏବଂ ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କୁ ରାସନ ଯୋଗାଇ ଦେଇଥିବାରୁ ଭରତପୁରର ବ୍ୟକ୍ତିମାନେ ବହୁତ ଖୁସି ଅଛନ୍ତି। ତେଣୁ ଆମର ସିଫାର ମମତା ମ୍ୟାମଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଛନ୍ତି।